श्री श्री गोविंदाय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्ण कुंद श्री श्री लक्ष्मी नृसिंह देव श्री श्री सीताराम लक्ष्मण हनुमान पद पद्मण करी शिल गुरुदेव श्री श्रीमद्भक्ति सुरदान स्वामी गुरु महाराज पद पद्मण त्रिवेदन करी ईस्कन प्रतिष्ठा आचार्य श्री श्रीमादेशी भक्ति प्रधान स्वरूपोपाद महाराज पद पद्मण त्रिवेदन करी समस्त साधु गुरु वैष्णव तथा उपस्थ वैष्णव सर्जन गुरु मातृवृंदमर्पण निवेदन करी आज आम श्रीमद भागवत दशम स्कंद 13 अध्याय श्लोक 5 कथा करवा गतकाल आम जो कथार विश्राम देते ब्रह्मा विमोहित भगवान सहित कई तुलनीय हो पारे ना भौतिक जगत सब श्रेष्ठ जीव हो ब्रह्मा तर मत कई ना ब्रह्मा कारण प्रथम ब्रह्मा को सृष्टि करते भगवान किंतु ब्रह्मा मध्य भगवान लीला मोहित हो जाती ये ब्रह्मा विमोहन लीला ये दुईट अध्याय वर्णना करेणु ब्रह्मा जो विमोहन हो गले तेणु से चोरी कले भगवान बाछरी शाखा बाड़क मान चोरी कले भगवान गोटे लीला गोटे लीला अनेक किसी कार्य सिद्धि हुए तेणु ये अद्भुत लीला से सुखदेव गोस्वामी कहना चाहून बहुत गुह लीला ये तेनालीरु चिंता कले से समाधिग्रस्त हो गले तेनालीर जो नारद व्यास इत्यादि जो जोर कीर्तन कले परीक्षित महाराज सहित से बाह्य आसला तेणु से कथाटी आरंभ करेणु आम गत काली कहते तथा ये सब कही नथिला तथा अघ बदन्नान मृत्यु रक्षित्वा वत्सपालकान् शरीर पुलिन्य पुलिन मानीय भगवान इदम अब्रवीत तेणु जो अघासुर शरीर भितर प्रवेश करते बर्तमान अघासुर शरीर बाहर करी ये शोकटी को तथा अघवत अघबदना मृत्यु अघबदन ये अघासुर बदन बा मुख भितर मृत्युवरण कर बालक मानू वर्षा मान रक्षित्वा वर्ष पालका रक्षा करी जीवन दान करी सरित कुलीन महानीय जया जमुना नदी रही सरित्रे सरित्र कुलीन नदी आम गोटे सरित कुलीन बस कथा कहते गुरुदेव कृपा सरित कुलीन आम जमी भगवान लीला चलता से लीला को शरीर कुलीन कथा कहते से लीला को वर्णना करे महानदी महानदी भागवत वर्णना कर बहुत पुण्य नदी मान भर महानदी मध्य गोटे रही आमर बड़ भाग्य आमर आश्रम से महानदी तट रही महानदी वर्णना करवल महानदी जलपान कर जे भक्त हो भागवत एकादश स्कंद आम शुणा से कथा नवजगंद्र कथा कही राजा निमी को कही तेणु ये बहुत बड़ भाग्य सरित सरित कुलीन भगवान जो लीला चलती जमुना तीर बन चारी आम से महानदी तीर रही चे बन चारी आम ये बन रघुनंदन धाम बन में रहीचे ये गुरुदेव कृपा तेणु सरित कुलीन मानिय भगवान सब आ से नदी तट को आसी पहुँची गले शरीर कुलीन भगवान सका मन अच्छे 12 अध्याय वर्णना कर आरंभ में प्रथम वर्णना कर सका आज जो आसती वत्साचारण करवाई से समय सका जलखिया खाई आसती आज भगवान जो रही सिंगारे घोषणा करदे आज प्रत प्रात आसन आसन जो प्रातकालीन सब खाद्यटा आम बनरे खाइबना साय बनरे खायापी मन करी भगवान आसी एपर्त खाद्य ग्रहण करना खराब होगला आई सब लीला चलती खेल चलती ये चलती घास आसला सब लीला सब होगा सब कथा तेणु तथा तापर खराब होगला तथा अघबदन मृत्यु ये सब उद्धार करके सरित कुलीन मानिय नहीं कर गले नदी तट को लेकिन गले सरित कुलीन ଆନିଅ ଆଣିକିରି ଭଗବାନ ଇଦମ ବ୍ରବୀତ ଭଗବାନ ସେ ସବୁକିଛି କରିପାରିବେ ଭଗବାନ କିନ୍ତୁ ତଥାପି ଭଗବାନ ମଧ୍ୟ ରହିବାକୁ ପଡ଼ିଲା ଭୋକରେ ରହିବାକୁ ପଡ଼ିଲା ଭଗବାନ ଏତି ନିଜ ଐଶ୍ୱର୍ଯ୍ୟ ବିଶେଷ ପ୍ରକଟନାର୍ଥା ଭଗବାନ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭଗବାନ ସେ ସାଧାରଣ ବାଳକ ନୁହଁ ଭଗବାନ ନିଜର ଐଶ୍ୱର୍ଯ୍ୟ ରହିଛି ପ୍ରକଟ କରିବେ ଏଠି ମଧ୍ୟ ଏ ଯେଉଁ ଲୀଳାଟି ହେବ ସେଠି ମଧ୍ୟ ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କରିବେ ଭଗବାନଙ୍କ ଲୀଳା ବହୁତ ସେଥିପାଇଁ କହିଲେ ସାବଧାନ ସହିକାର ଶୁଣ ଏଇ ଶୋକଟି କହିଲେନି ଶୁଣସ୍ୱ ଅବହିତ ରାଜନ ବହୁତ ସାବଧାନ ସହିତ ଶୁଣିବେ ଇଏ ସାଧାରଣ ଲୀଳା ନୁହେଁ ଭଗବାନଙ୍କ ଲୀଳା ଆମକୁ ସୌଭାଗ୍ୟ ମିଳୁଛି ସେସବୁ କଥା କହିବା ପାଇଁ ଶୁଣିବା ପାଇଁ ତେଣୁ ଭଗବାନ ଇଦମ୍ ଅବ୍ରବୀତ ଭଗବାନ ଏହିଭଳି ଭାବରେ କହିଲେ ଭଗବାନ କିଏ ଲୋକ ଜାଣନ୍ତି ନାହିଁ କିନ୍ତୁ ଆମେ ଭଗବାନଙ୍କ ସହିତ ଯେମିତି ତାଙ୍କ ସାଙ୍ଗ ବାଳକମାନେ ଖେଳା କରୁଛନ୍ତି ଆମେ ମଧ୍ୟ ସେଇଭଳି ଭାବରେ ଭଗବାନ ଖେଳରେ ସାମିଲ ହେଇଯାଉଛେ ଭଗବାନ କ'ଣ କହିଲେ କ'ଣ କଲେ କ'ଣ କିଭଳି କାର୍ଯ୍ୟ କଲେ ସବୁକିଛି ଆମେ ଶୁଣୁଛେ ଏଇଠି ଭଗବାନ ନିଜେ କହୁଛନ୍ତି ଏ କଥାକୁ ଭଗବାନ ଇଦମ୍ ଅବ୍ରବୀତ ଏହିଭଳି ଭାବରେ ଭଗବାନ କହିଲେ ଦେଖନ୍ତୁ ଭଗବାନଙ୍କୁ ଜାଣିବାଟା କେତେ ସହଜ ବେଦ ସୁଦୁର୍ଲଭ ସମସ୍ତେ ବେଦ ପାଠ କରି ମଧ୍ୟ ଜଣେ ଭଗବାନ ଜାଣିପାରିବେ ନାହିଁ ପରମାତ୍ମାନେ ବ୍ରହ୍ମ ଏଇଭଳି ଭାବରେ କହିବେ ଭଗବାନ ଜାଣି ବ୍ରହ୍ମ ଜାଣନ୍ତି ବ୍ରାହ୍ମଣ ବେଦରେ ଆମର ବର୍ଣ୍ଣନା କରାଯାଇଛି ପ୍ରଭୁପାଦ ମହାରାଜ କଥାଟି କହନ୍ତି ଯିଏ ଯେଉଁ କୂଳରେ ଜନ୍ମ ହୁଅନ୍ତୁ କିନ୍ତୁ ସେମାନେ ସବୁ ଶୂଦ୍ର ଜନ୍ମନା ଯାଏତେ ଶୂଦ୍ର ଜନ୍ମ ହେଲା ମାନେ ସେମାନେ ଶୂଦ୍ର ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମଧ୍ୟ ସେମାନେ ଶୂଦ୍ର କିନ୍ତୁ ସଂସ୍କାର ଭାବେ ଦ୍ୱିଜ ସଂସ୍କାର ଗ୍ରହଣ କରିବେ ତାଙ୍କ ଦ୍ୱିଜ ହେଲା ଦ୍ୱିଜ କହିଲେ ତାଙ୍କର ଦ୍ୱିତୀୟ ଜନ୍ମ ହେଲା ତେଣୁ ଯେତେବେଳେ ଦ୍ୱିଜ ହେବେ ସେତେବେଳେ ସେ ବେଦ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ହେବେ ବେଦରେ ସମସ୍ତଙ୍କର ଅଧିକାର ନାହିଁ ବେଦରେ ସମସ୍ତଙ୍କର ଅଧିକାର ନାହିଁ ବେଦରେ ଯେଉଁମାନେ ଦ୍ୱିଜ ସଂସ୍କାର ଯେଉଁମାନେ ଗ୍ରହଣ କରିଛନ୍ତି ସେମାନେ ବେଦ ପାଠ କରିପାରିବେ ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ବର୍ଣ୍ଣନା କରାଯାଏ ସେ ଶ୍ଳୋକଟି ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁନାନ୍ ତ୍ରୈନ ସୁଜିଗୋଚରା ଏମାନେ ସ୍ତ୍ରୀ ଲୋକମାନେ ଯେଉଁମାନେ କ'ଣ ଦୀକ୍ଷା ଗ୍ରହଣ କରିନାହାନ୍ତି ଏସବୁ ମାନେ ଆଉ ଶୂଦ୍ରମାନେ ଆଉ ଉନ୍ନତ କୂଳରେ ଜନ୍ମ ହେଲେ ମଧ୍ୟ ତାଙ୍କର ସଂସ୍କାର ଗ୍ରହଣ କରିନାହାନ୍ତି ସେମାନେ ଏ ଶାସ୍ତ୍ରକୁ ଅଧ୍ୟୟନ କରିବା ପାଇଁ ତାଙ୍କୁ ବୁଝିପାରିବେ ନାହିଁ ତ୍ରୈନ ସୁଜିଗୋଚରା ବେଦର ଗୋଟିଏ ନାମ ହେଉଛି ଶ୍ରୁତି କାହିଁକି ସେ ମନେ ଶୁଣିକିରି ମନେ ରଖୁଥିଲେ ଶ୍ରୁତି ସେଥିପାଇଁ ହେଲା ତେଣୁ ଇଏ ଯେଉଁ ରହିଛି ବେଦ ଯେତେବେଳେ ଅଧ୍ୟୟନ କରେ ବେଦ ପାଠ ଭାବେ ବିପ୍ର ଆମେ ବର୍ତ୍ତମାନ ବେଦ ପାଠ କରୁଛୁ ବେଦ ଖାଲି ପାଠ କରୁନି ବେଦର ସାର ଜିନିଷଟାକୁ ପାଠ କରୁଛେ ବେଦର ସାର ଇଏ ହେଉଛି ଭାଗବତ ଯେଉଁମାନେ ବେଦ ଅଧ୍ୟୟନ କରନ୍ତି ସେମାନେ ବିପ୍ର କୁହନ୍ତି ବେଦ ପାଠ ଭାବେ ବିପ୍ର କିନ୍ତୁ ବେଦ ଅଧ୍ୟୟନ କରିକି ମଧ୍ୟ ଆଉ କିଛି ବୁଝିପାରନ୍ତି ନାହିଁ ସେମାନେ କିନ୍ତୁ ଯଦି ସେମାନେ ଅନ୍ତତଃ ପକ୍ଷେ ବ୍ରହ୍ମକୁ ଜାଣିଲେ ତାହେଲେ ତାଙ୍କୁ ବ୍ରାହ୍ମଣ କୁହାଯିବ ବିପ୍ର ଏବଂ ବ୍ରାହ୍ମଣ ଭିତରେ ତଫାତ୍ ହେଉଛି ଏଇଭଳି ଭାବରେ ବ୍ରହ୍ମକୁ ଯଦି ଜାଣିବେ ତାହେଲେ ବ୍ରାହ୍ମଣ କୁହାଯିବ ତାର ଉର୍ଦ୍ଧ୍ୱରେ ଆହୁରି କଥା ରହିଛି ବ୍ରାହ୍ମଣ କ'ଣ ବ୍ରାହ୍ମଣର ଉର୍ଦ୍ଧ୍ୱରେ ହେଉଛନ୍ତି ଯୋଗୀ ଯିଏ ପରମାତ୍ମାକୁ ଜାଣନ୍ତି ତାର ଉର୍ଦ୍ଧ୍ୱରେ ହେଉଛନ୍ତି ଭକ୍ତ ଯିଏକି ଭଗବାନଙ୍କୁ ଜାଣନ୍ତି ବ୍ରହ୍ମ ପରମାତ୍ମା ଏବଂ ଭଗବାନ ଏସବୁ ବିଭିନ୍ନ ପ୍ରକାର ଭଗବାନଙ୍କର ଅନୁଭୂତି ସବୁ ଭଗବାନଙ୍କର ବିଭିନ୍ନ ପ୍ରକାର ଜ୍ଞାନ ଅଛି ଅଦ୍ୱୟ ଜ୍ଞାନ ଇଏ ତିନି ଭାବରେ ଅନୁଭୂତ ହୁଅନ୍ତି ତେଣୁ ଏ ସେ ଭଗବାନ ଦେଖ ଭଗବାନ ଶ୍ରୀ ଶ୍ରୀ ଗୋରୁଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ଗୁରୁଦେବ ସୁବ୍ରମଣ୍ୟ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଲକ୍ଷ୍ମୀ ନୃସିଂହ ଦେବ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉ କି ଭଗବାନ ଏଇଠି ଅଛନ୍ତି ସେଇ ଭଗବାନ ମନ୍ଦିରରେ ପୂଜିତ ହେଉଛନ୍ତି ସିଏ ପୁଣି ବିଭିନ୍ନ ଲୀଳା କରୁଛନ୍ତି ଭଗବାନଙ୍କୁ ଜାଣିବା ପାଇଁ କେତେ ସହଜରେ ଆମେ ଭଗବାନ ଏଇ କଥା କହିଲେ ଭକ୍ତ ଯିଏ ଭଗବାନଙ୍କୁ ଏଇଭଳି ଭାବରେ ବୁଝିଯିବେ ଜାଣିଯିବେ ଅନ୍ୟମାନେ କେହି ଜାଣିପାରିବେନି ସେମାନେ କହିବେ ସବୁ କଳ୍ପନା ଜିନିଷ ତେଣୁ ଭଗବାନ ବର୍ତ୍ତମାନ ଇଦମ୍ ଅବ୍ରବୀତ ଭଗବାନ କହିଲେ ଭଗବାନ କି ବସ୍ତୁ କିନ୍ତୁ ସେ କ'ଣ କହିଲେ କ'ଣ ଖେଳିଲେ କ'ଣ କଲେ ସବୁ କଥା ଆମେ ଶୁଣୁଛେ ଭାଗବତ ବେଦର ସାର ବେଦର ସାର ଆମକୁ ସୁଯୋଗ ମିଳିଲା ଏଇଟା ଶୁଣିବା ପାଇଁ କହିବା ପାଇଁ ସୁଯୋଗ ମିଳିଲା। ଭଗବାନ ସେତିକି ଭାଗ୍ୟ ନଥିଲେ ଜଣେ ଏସବୁ ବିଷୟରେ ଇଏ କରିପାରିବେ ନାହିଁ। ତେଣୁ ଯାହା ହଉ ଭଗବାନ ଏହିଭଳି ଭାବରେ କହିଲେ, ଭଗବାନ କହିଲେ ମାନେ ସେମିତି ସାବଧାନ ସାବଧାନ ଭଗବାନ କହିଲେ, ସାଧାରଣ ବ୍ୟକ୍ତି କିଏ କହୁନାହାନ୍ତି। ଭଗବାନ କହିଲେ ତାଙ୍କର ସବୁ ଐଶ୍ୱର୍ଯ୍ୟ ରହିଛି, ଷଡ଼ ଐଶ୍ୱର୍ଯ୍ୟପୂର୍ଣ୍ଣ ସେ ଆଦି କୃଷ୍ଣ ସବୁ ବହୁତ ମନୋହର, ଦେଖିବା ପାଇଁ ବହୁତ ସୁନ୍ଦର, କଥା ମଧ୍ୟ ତାଙ୍କର ବହୁତ ସୁନ୍ଦର, ଏ କଥା ବହୁତ ମଧୁର ମଧୁର ଏହା ଗିରା ଏଇଭଳି ଭାବରେ ସବୁ ବହୁତ ଆକର୍ଷଣୀୟ, ସମସ୍ତଙ୍କୁ ସେ ଆକର୍ଷଣ କରୁଛନ୍ତି। ଯେତେବେଳେ କହୁଛନ୍ତି ସାଙ୍ଗ ବାଳକମାନଙ୍କୁ, ସେ 100 ନୁହେଁ କି 200 ନୁହେଁ କି 1000 ନୁହେଁ କି 2000 ନୁହଁ, ଲକ୍ଷ ଲକ୍ଷ ସଂଖ୍ୟାରେ ଏଇଭଳି ଭାବରେ ରହିଛି, ତୁମେ ଚିନ୍ତା କରିପାରିବା ନାହିଁ। ଭଗବାନଙ୍କ ଲୀଳା, ବତ୍ସାମାନେ ମଧ୍ୟ ରହିଛନ୍ତି, ତେଣୁ ତାଙ୍କୁ କହୁଛନ୍ତି, କେମିତି କହିବେ ଆମେ ମାଇକ୍ ନହେଲେ ଆମ କଥା ଶୁଭୁ ନାହିଁ। ଭଗବାନ ଯେଉଁ କହିଲେ ହଜାର ହଜାର ସଂଖ୍ୟାରେ ରହିଛନ୍ତି ସାଙ୍ଗ ବାଳକମାନେ, କେମିତି ସେମାନେ ଶୁଣିଲେ ଏ ପ୍ରଶ୍ନଟା ଆସିବ ନା, ତେଣୁ କିଏ କହିପାରିବାର ଉତ୍ତର ଦେଇପାରିବେ, କିଏ କେମିତି କ'ଣ କହିପାରିବେ। ଭଗବାନ ହେଉଛନ୍ତି ମେଘ ଗମ୍ଭୀର ଗିରା, ଭଗବାନଙ୍କର ଗିରା ବଚନ ହେଉଛି ମେଘ ଗମ୍ଭୀର ଭଳି, ଗଡ଼ଗଡ଼ି ମାରିଲେ ଯେଉଁଭଳି ଭାବରେ ଚାରିଦିଗକୁ ଶୁଭିବ ସେଇଭଳି ଭାବରେ ଭଗବାନ କଥା, ମେଘ ଗମ୍ଭୀର ଗିରା ବୋଲି କୁହାଯାଏ। ଭଗବାନଙ୍କର କଥା ହେଉଛି ବଚନ ହେଉଛି ଏଇଭଳି ଭାବରେ ଭଗବାନ, ସିଏ ସେଥିପାଇଁ ସାବଧାନରେ ଶୁଣିବା ପାଇଁ କହିଲେ ସିଏ ଭଗବାନ ଇଦମ୍ ଅବ୍ରବୀତ, ଖାଲି ଗୋଟିଏ ତିନୋଟି ଶବ୍ଦ ରହିଲା ଏଇଟା ଭଗବାନ ଇଦମ୍ ଅବ୍ରବୀତ, କିନ୍ତୁ ଆ ଭିତରେ କେତେ କଥା ରହିଛି, ଭଗବାନ କହିଲେ କେତେ କ'ଣ ଜିନିଷ ରହିଛି ଭଗବାନ ସିଏ। ତେଣୁ କ'ଣ କହିଲେ, ଅହୋ ଅତିରମ୍ୟଂ ପୁରିଣଂ ବୟସ୍ୟଃ ଶୋକେଣି ସମ୍ପନ୍ ମୃଦୁଳା ଚ ବାଲୁକଂ ସ୍ଫୁଟ ସରୋଗନ୍ଧା ରୁତାଳି ପତ୍ରିକ ଧ୍ୱନି ପ୍ରତିଧ୍ୱାନ ଲସଦ୍ରୁମାକୁଳଂ। ତେଣୁ ଭଗବାନ, ଅହୋ ଭଗବାନ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଏତେ ସୁନ୍ଦର ସ୍ଥାନ ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ, ଇଏ ସାଧାରଣ ଲୋକମାନଙ୍କୁ ଆକୃଷ୍ଟ କରୁଛି ସବୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖିକିରି, ଆଉ ଭଗବାନଙ୍କ ପ୍ରକୃତି ଭଗବାନ ମଧ୍ୟ ଆକର୍ଷିତ। ଅହୋ ଶବ୍ଦ କହୁଛନ୍ତି, ଅହୋ ଆସି ପହଞ୍ଚିଗଲେ ସେଇ ଯମୁନା ପୂର୍ଣ୍ଣିମାରେ ପହଞ୍ଚି ଯାଇଛନ୍ତି, ଆନୀୟ କରି କୁହାଗଲା ନା ଭଗବାନ, ଭଗବାନ ସରି ପୂର୍ଣ୍ଣିମ ଆନୀୟ, ଭଗବାନ ତାଙ୍କୁ ସବୁ ଆଣିକି ଆସିଲେ, ଟିକେ ଦୂରକୁ ଆସିଲେ, କେତେ ବାଟ ଆସିଲା ପରେ ସେଠି ପହଞ୍ଚିଗଲେ, ଭଗବାନ ଆଗରେ ଚାଲୁଛନ୍ତି, ତା ପଛରେ ବତ୍ସାମାନେ ଅଛନ୍ତି, ତା ପଛରେ ବାଳକମାନେ ଅଛନ୍ତି, ଅଘ ଶରୀରରୁ ବାହାରିଥିଲେ ଏଇଭଳି ଭାବରେ, ତେଣୁ ଭଗବାନ ଆଗେ ଆଗରେ ଯାଉଛନ୍ତି, ଯାଇକି ଯାଉଥିବା ସମୟରେ କହୁଛନ୍ତି ଆସିକି ଶରୀର ପୁରୀନ ପାଖରେ ପହଞ୍ଚିକିରି ଭଗବାନ ରହିଗଲେ ସେଇଠି, ତେଣୁ ଏଇଠି ବର୍ତ୍ତମାନ କହୁଛନ୍ତି ଏକଥା, ଓହୋ ଏ ଯେଉଁ ସୌନ୍ଦର୍ଯ୍ୟ ରହିଛି ସେ ଯେଉଁ ନଦୀର ତଟରେ, ନଦୀର ତଟରେ, ନଦୀ ହେଉଛି ଭଗବାନଙ୍କର ଗୋଟେ ସୌନ୍ଦର୍ଯ୍ୟର ସ୍ଥାନ, ନଦୀ ଏଭଳି ସୃଷ୍ଟି କରିଛନ୍ତି ଭଗବାନ, ଖାଲି ସୌନ୍ଦର୍ଯ୍ୟ ନୁହଁ ଏ ଜଳର ଆବଶ୍ୟକତା ମେଣ୍ଟଉଛି ସେ ନଦୀ, କେତେ ବସତି ସବୁ ରହିଛି, ଗ୍ରାମ ସହର ଇତ୍ୟାଦି ସବୁକିଛି ନଦୀ ନଦୀ ତଟରେ ସବୁ ହେଇଛି, ଯଦି ନଦୀ ନଥାନ୍ତା ଜଳ ନଥାନ୍ତା କିଏ ସଭ୍ୟତା କେମିତି ଡେଭଲପ୍ କରିବ, ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ଯାହାର ଯାହା ଆବଶ୍ୟକତା ସବୁ ପୂରଣ କରୁଛନ୍ତି, ନଦୀ ତିଆରି କରିଛନ୍ତି ଭଗବାନ, ନଦୀ କିଏ ସୃଷ୍ଟି କରିପାରିବ, ମନୁଷ୍ୟ ସୃଷ୍ଟି କରିପାରିବ, ଗୋଟେ କେନାଲଟେ କରିବେ, କେନାଲଟେ କରିବେ ତା ପାଇଁ ବହୁତ ଲାଗିବ, ବହୁତ ଦିନ ଲାଗିବ, ଏତିକି ଯାହା ଭଗବାନ ନଦୀ ସୃଷ୍ଟି କରିଦେଉଛନ୍ତି, ହ୍ରଦ ସୃଷ୍ଟି କରୁଛନ୍ତି, ସମୁଦ୍ର ସୃଷ୍ଟି କରିଦେଉଛନ୍ତି, ଇଏ ହେଉଛି ଭଗବାନ, ଭଗବାନଙ୍କର ଶକ୍ତି ଏହିଭଳି ଭାବରେ ରହିଛି। ଯେଉଁ ସମୁଦ୍ର ହେଉଛି ଭଗବାନଙ୍କର ଗୋଟେ ବିଭୂତି ବୋଲି କହିଲେ, କ'ଣ ସେ ଶ୍ଳୋକ ଅଛି ଦଶମ ଅଧ୍ୟାୟରେ, ସମୁଦ୍ର ହେଉଛି ଭଗବାନଙ୍କର ଗୋଟେ ବିଭୂତି, ଇଏ ଦଶମ ଅଧ୍ୟାୟରେ ରହିଛି, ସମୁଦ୍ର ଭଗବାନ ସମୁଦ୍ର ସୃଷ୍ଟି କରିଛନ୍ତି, ଇଏ ହେଉଛି ଭଗବାନ, ଭଗବାନ କ'ଣ ଛୋଟିଆ କଥା ଆମେ ଖାଲି କହିଦେଉଛେ, ବହୁତ ତତ୍ତ୍ୱ ରହିଛି ତା ଭିତରେ, ତେଣୁ ଭଗବାନ ମଧ୍ୟ ଆଶ୍ଚର୍ଯ୍ୟ ହେଇ ପ୍ରଥମେ ଶବ୍ଦ ତାଙ୍କର ଭାବୁଛି, ଓହୋ କିଛି ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି ଭଗବାନ, ଭଗବାନ କେତେ ଆନନ୍ଦ ପ୍ରଦାନ କରୁଛି ସେ ସ୍ଥାନ, ଦେଖନ୍ତୁ ଆଉ ସେହି ବିଷୟ ଯେତେବେଳେ ଆମେ ଶ୍ରବଣ କରିବା ଆମକୁ ଆନନ୍ଦ ଆସିବ ନାହିଁ। ଭଗବାନ ଯିଏକି ଆନନ୍ଦ ଘନ ସିଏ ଆନନ୍ଦ ଦେଇଦେଉଛନ୍ତି, ଅହୋ ଶବ୍ଦ ବ୍ୟବହାର କରୁଛନ୍ତି, ଅହୋ ଅତି ଅତି ରମ୍ୟ, ଅତି ସୁନ୍ଦର ଭଗବାନ କହୁଛନ୍ତି। ସେ ସ୍ଥାନକୁ ଦେଖି ତାଙ୍କର ଏଇ କଥା ଆସିଲା ପ୍ରଥମେ, ଭଗବାନ ଅହୋ ଅତି ରମ୍ୟ ପୁରୀଣମ ବୟସ୍ୟା, ଏ ବୟସ୍ୟା ଏ ସାଙ୍ଗ ବାଳକମାନେ, ଏ ଯେଉଁ ପୁରୀଣ ରହିଛି, ଯମୁନା ନଦୀ ତଟ ରହିଛି, ଏ ପୁରୀଣ ଏ ହେଉଛି ବହୁତ ସୁନ୍ଦର ସ୍ଥାନ, ଅତି ରମ୍ୟ। କିଭଳି ସୁନ୍ଦର ନା, ସୁ କେଳି ସମ୍ପଦ ମୃଦୁଳା ଅଛ ବାଲୁକମ, ଆମେ ଏଠି ଲୀଳା କରିବା ପାଇଁ ବହୁତ ସୁନ୍ଦର ସ୍ଥାନ ଏଇଟା, ସୁ କେଳି ସୁ କେଳି ସମ୍ପଦ, ଭଗବାନଙ୍କର ଯେଉଁ ସବୁ ଆବଶ୍ୟକତା ରହିଛି, ଖେଳିବା ପାଇଁ ଯାହା ସବୁ ଆବଶ୍ୟକତା ରହିଛି ବା ଭଗବାନଙ୍କର ଯାହା ସବୁ ଆବଶ୍ୟକତା ସେ ସବୁ ପୂରଣ କରିବ, ସମ୍ପଦ ରହିଛି ସବୁ ସେଇଠି, ଯାହା ଆବଶ୍ୟକତା ସବୁ ରହିଛି ସେଠି, କେଳି ସବୁ ସୁ କେଳି ସମ୍ପଦ ମୃଦୁଳା ଅଛ ବାଲୁକମ, ବାଲୁକା ରହିଛି ବହୁତ ମୃଦୁଳା, ମୃଦୁଳା ମୃଦୁଳା କ'ଣ କୋମଳ, ମୃଦୁଳ ମୃଦୁଳ ଅଛ କୋମଳ ଏବଂ ନିର୍ମଳ, ନିର୍ମଳ ବାଲୁକା ମୃଦୁଳାଚ୍ଛ ବାଲୁକମ, ଏଭଳି ସ୍ଥାନ ରହିଛି, ଓହୋ ଅତି ରମ୍ୟ ମୃଦୁଳାଚ୍ଛ ବାଲୁକମ। ସ୍ଫୁଟ ସରୋଗନ୍ଧ ହୃତାଳି ପତ୍ରିକ, ସେ ଯେଉଁ ନଦୀ ରହିଛି ସେଠି ସବୁ ସର ସ୍ଫୁଟ ସର ସ୍ୱର କହିଲେ ଯେଉଁ ରହିଛି କ'ଣ ପଦ୍ମଫୁଲ, ଏଇଠି ସବୁ ଫୁଟି ଫୁଟିକି ରହିଛି ପଦ୍ମଫୁଲ ଫୁଟିଛି, କିଛି ସେଇ ଅନୁସାରେ ପଦ୍ମଫୁଲ ଫୁଟିଥିବା ଯୋଗୁଁ କ'ଣ ହେଉଛି ଗନ୍ଧ ଯେଉଁ ଆସୁଛି ବହୁତ ସୁଗନ୍ଧି ଆସୁଛି। ଆମେ ଗୋଟେ ଫୁଲମାଳାର ଯେଉଁ ଇଏ କରୁଛେ, ଫୁଲମାଳାକୁ ଇଏ କରୁଛେ, ଏ ସୁଗନ୍ଧି ଆମେ ମଧ୍ୟ ପ୍ରାପ୍ତ ହେଉଛେ। ଏ ଗୋଟେ କଥା ଅଛି, ଜଣେ ମାଳି ମାଳଣୀ ନା କ'ଣ ଯାହା କୁହାଯିବ, ସେ ମାଳି ସେ ସବୁ ଫୁଲ ଫୁଲ ବ୍ୟବସାୟ କରୁଛି, ଫୁଲ ବିକୁଛି, ଫୁଲ ବିକିଲେ ମଧ୍ୟ ସେ ସୁଗନ୍ଧି ତା ପାଖକୁ ସବୁବେଳେ ଆସୁଛି, ଫୁଲ ବିକିଲେ ମଧ୍ୟ। ଆଉ ଜଣେ ତାର ସଙ୍ଗୀ ଅଛି, ବନ୍ଧୁ ବାନ୍ଧବୀ, ସେ କ'ଣ ନା ସେ ଶୁଖୁଆ ଶୁଖୁଆ ବିକାଳି, ଶୁଖୁଆର ଗନ୍ଧ ଆଉ ଫୁଲର ଗନ୍ଧ। କିନ୍ତୁ ଗୋଟେ ଥର ସେ ଫୁଲ ବିକାଳି ଆସିକିରି ଗୋଟେ ଦିନ ରାତିରେ ରହିଲା ତାଙ୍କ ଘରେ, କାହିଁକିନା ଆସି କ'ଣ ବାଟରେ ଅସୁବିଧା ହେଇଗଲା, ସେ ରହିଗଲା ଆଉ ଯାଇପାରିଲାନି ତା ଘରକୁ, ରହିଗଲା ରାତିରେ ଶୋଇଛି, ଶୁଖୁଆ ବିକାଳିଙ୍କ ଘରେ ଶୋଇଛି, ସେଠି ସବୁ ଶୁଖୁଆ ରହିଛି, ଶୁଖୁଆର ଯେଉଁ ଗନ୍ଧ କେତେ ବଢ଼ିଆ ଆନନ୍ଦ। କିନ୍ତୁ ଇଏ ଫୁଲ ବିକାଳି ସେ ଶୋଇପାରିଲାନି ରାତିରେ, ସିଏ ଯେଉଁ ଏ ସରି ମୁଁ ଭୁଲ କହିଲି, ଶୁଖୁଆ ବିକାଳି ଆସି ରହିଗଲା ଫୁଲ ବିକାଳିଙ୍କ ଘରେ ରହିଗଲା, ଶୁଖୁଆ ବିକାଳି ସିଏ ଫୁଲ ବିକାଳି ଘରେ ରହିଛି, ଚାରିଆଡ଼େ ଫୁଲର ସୁବାସ ଆସୁଛି, ରାତିରେ ସେ ଶୋଇପାରିଲା ସୁବାସ ସେ ଶୋଇପାରିଲା ନାହିଁ, ତାକୁ ଗନ୍ଧ ଲାଗିଲା, ତେଣୁ ସେ କ'ଣ କଲା, ବାଧ୍ୟ ହେଇକିରି ସେ ଯେଉଁ ତାର ଟୁକୁଆ ଶୁଖୁଆ ଟୋକେଇଥିଲା ସେ ଯେଉଁ କପଡ଼ାଟା ଥିଲା ସେ କପଡ଼ାଟା ଆଣି ମୁହଁରେ ପକେଇକି ଶୋଇଲା, ତାଙ୍କୁ ସେଇଟା ବଢ଼ିଆ ବାସ ଲାଗିଲା। ସେହିଭଳି ଭାବରେ ଆମର ଭଗବାନଙ୍କ ସହିତ ସମ୍ପର୍କ ରହିଛି, ଏହିଭଳି ଭାବରେ ସୁମଧୁର ସୁନ୍ଦର ସୁଭାଷିତ ସବୁ ଜିନିଷ ରହିଛି, କିନ୍ତୁ ଆମକୁ ସେଇଟା ଭଲ ଲାଗୁନି, ଆମକୁ ଏ ଭୌତିକ ବସ୍ତୁ ସବୁ ବଢ଼ିଆ ଲାଗୁଛି, ତେଣୁ ଭଗବାନଙ୍କୁ ଏଇଟା ଆନନ୍ଦ ପ୍ରଦାନ କରୁଛି। ସ୍ଫୁଟ ସରୋଗନ୍ଧ, ଏ ଯେଉଁ ସବୁ ଫୁଟିଛି ରହିଛି ପଦ୍ମଫୁଲ ସବୁ ଫୁଟିଛି ଭଗବାନଙ୍କ ସେବାରେ, ଫୁଲ ଘଟି ହେଇଯାଉଛି ଭଗବାନଙ୍କ ଧାମ ସିଏ, ତେଣୁ ଫୁଲ ସବୁ ଫୁଟି ହେଇଯାଉ ଭଗବାନଙ୍କ ସେବା କରିବା ପାଇଁ, ଫୁଲ ନ ଫୁଟିଥିଲେ ମଧ୍ୟ ଭଗବାନ ଦେଖି ସେମାନେ ସବୁ ଫୁଟିଯିବେ, ନଦୀରେ ସବୁ ଫୁଲ ଫୁଟିଯିବେ ସେବା କରିବା ପାଇଁ ଭଗବାନଙ୍କ, ସବୁ ଭକ୍ତମାନେ ଏମାନେ ସବୁ ଭକ୍ତ, ଏମାନେ ସବୁ ଅଚେତନ ବସ୍ତୁ ନୁହଁ, ବୃନ୍ଦାବନର ବୃକ୍ଷଲତା ସେମାନେ ତ ଚେତନଶୀଳ, ଏମିତିକି ଜଳ ଭୂମି ସବୁକିଛି ଚେତନଶୀଳ, ସେଠି କୌଣସି ଅଚେତନ ବସ୍ତୁ ନାହିଁ, ବର୍ଣ୍ଣନା କରାଯାଇଛି ନା ଭୂମି ସେହିଭଳି ଭାବରେ, ତେଣୁ ଏସବୁ ଫୁଲ ସବୁ ଫୁଟି ଯାଉଛନ୍ତି, ଜୀବନ ସାର୍ଥକ ଭଗବାନଙ୍କର ସେବାରେ ଲାଗିଲା, ଆମର ଫୁଲ ଗୁନ୍ଥାଣୀମାନେ ମାଆ ମାନେ ସବୁ ଫୁଲ ଗୁନ୍ଥୁଛନ୍ତି, ଫୁଲ ଗୁନ୍ଥି ସେବା କଲେ ମଧ୍ୟ ତାଙ୍କର ସେ ସୁବାସ ତାଙ୍କର ନାକରେ ନାସିକାରେ ଯାଉଛି ନା ନାହିଁ, ଇଏ ଗୋଟେ ସୌଭାଗ୍ୟ ନୁହଁ। ତେଣୁ ଏଇ ଯେଉଁ ରହିଛି ସ୍ଫୁଟ ସ୍ୱର ଗନ୍ଧ ହୃତାହାଳି, ଏଇ ଯେଉଁ ସ୍ୱର ବା ପଦ୍ମଫୁଲର ଗନ୍ଧରେ ସୁବାସରେ ହୃତ ଆକର୍ଷିତ ହେଇକି ଆସୁଛନ୍ତି। ଅଳି ଅଳି ମାନେ ଭ୍ରମର ମାନେ ସବୁ ଆସୁଛନ୍ତି, ଭ୍ରମର ମାନେ ଗୁଣୁଗୁଣ ଗୁଣୁଗୁଣ କରୁଛି, ଶବ୍ଦ ହେଉଛି, ଗୁଣୁଗୁଣ ଶବ୍ଦ ହେଉଛି। ପତ୍ରିକ ବିଭିନ୍ନ ପକ୍ଷୀମାନେ ସବୁ ଆସୁଛନ୍ତି, ବିଭିନ୍ନ ପକ୍ଷୀ ଆମେ ସକାଳୁ ଉଠିଲେ ଏଠି ସବୁ ବହୁତ ପ୍ରକାର ଭ୍ରମରମାନେ ଅଛନ୍ତି, ପତ୍ରିକାମାନେ ରହିଛନ୍ତି, କ'ଣ ପକ୍ଷୀମାନେ ସବୁ ରହିଛନ୍ତି, କୁହୁ କୁହୁ କିଏ କ'ଣ କହୁ ନାଦ କରୁଛନ୍ତି ସକାଳୁ ଉଠିଲେ। ସେହିଭଳି ଭାବରେ ଏହିଭଳି ଏ ସ୍ଥାନ ମଧ୍ୟ ସେହିଭଳି ଭାବରେ ରହିଛି ଭଗବାନଙ୍କ ସ୍ଥାନ। ତେଣୁ ପତ୍ରିକ ଧ୍ୱନି ପ୍ରତିଧ୍ୱାନ, ଏ ଯେଉଁ କୁକୁଳ କୁହୁ କୁହୁ ନାଦ କରୁଛି, ଶରତ ଋତୁର କଥା ଏଇଟା, ଶରତ ଋତୁର ଏ ଲୀଳାଟି ହେଇଥିଲା। ଶରତ ଋତୁରେ ଯେଉଁ ଗ୍ରୀଷ୍ମ ଯେଉଁ ଖରା ରହିଛି, ଟିକେ ଗରମ ଖରା ହେବ, ବହୁତ କଷ୍ଟ ଲାଗିବ, ଗରମ ଲାଗିବ। ତେଣୁ ଏଠି କ'ଣ ହେଇଛି ନା ଏ ଯେଉଁ ଶରତ ଋତୁରେ ଯେଉଁ ସବୁ ସୁବାସ ଆସୁଛି, ବାୟୁ ଆସୁଛି, ଏବଂ କୁକୁଳମାନେ ବା ଅନ୍ୟମାନେ ସବୁ ନାଦ କରୁଛନ୍ତି। ଶରତ ଋତୁ କୁକୁଳ ନାହାତ ନଥାଏ, କିନ୍ତୁ ଭଗବାନଙ୍କ ଲୀଳାରେ ସବୁ କୁକୁଳମାନେ ଗାନ କରୁଛନ୍ତି। ତେଣୁ ଏ ଯେଉଁ ଧ୍ୱନି ହେଉଛି, ସେ ଯେଉଁ ପ୍ରତିଧ୍ୱନି ମଧ୍ୟ ଆସୁଛି, କୁ ଆସୁଛି ଧ୍ୱନି ପ୍ରତିଧ୍ୱନି, ଲସ ଦ୍ରୁମା କୁଳମ, ବହୁତ ସୁନ୍ଦର ସୁନ୍ଦର ଦ୍ରୁମ ସବୁ ରହିଛି, ଗଛ ସବୁ ରହିଛି, ଛାଇ ଛାଇ ରହିଛି। ଛାଇ ଯଦି ନଥାନ୍ତା ବହୁତ ଗରମ ଲାଗିଥାନ୍ତା, ରହିପାରିନଥାନ୍ତା ଜଣେ ରହିପାରି। ଭଗବାନଙ୍କର ଶରୀର ହେଉଛି ଚିତ୍ ଶରୀର, ଭଗବାନ ସାଙ୍ଗ ବାଳକମାନଙ୍କ ଶରୀର ମଧ୍ୟ ଚିତ୍ ଶରୀର, କିନ୍ତୁ ତଥାପି ସବୁ ବୃକ୍ଷମାନେ ରହିଛନ୍ତି, ଭଗବାନ ସେବା କରିବା ପାଇଁ ରହିଛନ୍ତି। ଲସତ ଦ୍ରୁମା ଆକୁଳମ, ଆକୁଳମ କହିଲେ ବହୁତ ଭର୍ତ୍ତି ହେଇକି ରହିଛି ଗଛ, ଭଗବାନ ଧାମ ଛୋଟିଆ କଥା ଏସବୁ ଗଛମାନେ ମଧ୍ୟ ସାଧାରଣ ଗଛ ନୁହନ୍ତି, ଏମାନେ ସବୁ କଳ୍ପତରୁ ଚିନ୍ତାମଣି ପ୍ରକାର ମସୁକଳ୍ପ ବୃକ୍ଷ, ଏସବୁ କଳ୍ପ ବୃକ୍ଷ, ସାଧାରଣ ବୃକ୍ଷ ନୁହଁ। ଯାହା ବି ହଉ ଛାଇ କରୁଛନ୍ତି, ଆଉ ଗରମ ନାହିଁ, ବହୁତ ଶୀତଳ ଛାଇରେ ସୁନ୍ଦର ବାଲୁକା, ବହୁତ ସୁନ୍ଦର ସୁବାସ ଆସୁଛି, ପକ୍ଷୀମାନେ ସବୁ ନାଦ କରୁଛନ୍ତି, କୁ କୁ ମୟୂର ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହିଛନ୍ତି। ଏ ବୃନ୍ଦାବନର ଏଇଭଳି ସ୍ଥାନ ହେଉଛି ଏଇଭଳି ଭାବରେ ସେଇଟା କହିଛନ୍ତି। ସେ କ'ଣ କ'ଣ ନା ଯେଉଁ ରହିଛି, କୁଜା କୋ କିଳ ହଂସ ସାରସ ଗଣା କେନେ ମୟୂରା କୁଳେ, ଏଇଭଳି ଭାବରେ ସବୁ ରହିଛନ୍ତି କୋକିଳମାନେ ରହିଛନ୍ତି, କୁ କୁ କରୁଛନ୍ତି, ହଂସ ନଦୀରେ ବିଚରଣ କରୁଛନ୍ତି, ସାରସ ଗଣା କେନେ ବହୁତ ଭାବରେ ରହିଛନ୍ତି ସେ ପକ୍ଷୀମାନେ, ମୟୂର ହାକୁଳେ ମୟୂର କିଏ କାହା ଶବ୍ଦ ହେଉଛି, ମୟୂରମାନେ ଶବ୍ଦ କରୁଛନ୍ତି, ଭଗବାନ ବାନରମାନେ ରହିଛନ୍ତି, ଭ୍ରମଣମାନେ ରହିଛନ୍ତି, ଏହିଭଳି ଭାବରେ ସୁନ୍ଦର ରମ୍ୟ ସ୍ଥାନ, ଭଗବାନ ପାଇଁ ଆନନ୍ଦିତ ହୋଇଗଲେ। ତେଣୁ ଭଗବାନ କହୁଛନ୍ତି ଧ୍ୱନି ପ୍ରତିଧ୍ୱନି ଲସ ଦ୍ରୁମାକୁଳମ, ଗଛ ସବୁ ରହିଛି, ସବୁ ଛାଇ ହେଇକି ରହିଛି, ଆଉ ଖରା କିଛି ନାହିଁ, ଖରା କିଛି ନାହିଁ। ଏହିଭଳି ଭାବରେ ସ୍ଥାନରେ ଭଗବାନ ଆଣିଛି, ପହଞ୍ଚେଇ ଦେଲେ ତାଙ୍କ ବାଳକମାନଙ୍କୁ, ବତ୍ସାମାନଙ୍କୁ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି 5000 ବର୍ଷ ପୂର୍ବରୁ ଶ୍ରୀକୃଷ୍ଣ ଏହିପରି ଭାବରେ ବୃନ୍ଦାବନର ବର୍ଣ୍ଣନା କରୁଛନ୍ତି, ଏବଂ 300-400 ବର୍ଷ ପୂର୍ବେ ବୈଷ୍ଣବ ଆଚାର୍ଯ୍ୟମାନଙ୍କ ସମୟରେ ମଧ୍ୟ ବୃନ୍ଦାବନର ସ୍ଥିତି ସେହିପରି ଥିଲା, ବର୍ତ୍ତମାନ ସେଭଳି ନାହିଁ, ସେତେବେଳେ ଥିଲା ସେହିଭଳି ଭାବରେ। ସେଥିପାଇଁ କୁଜତ କୋକିଳ ଆମେ ସବୁ ସକାଳେ ପାଠ କରୁଛେ ନା, ଏ ଷଡ଼ ଗୋସ୍ୱାମୀ ଆଜି ଆଜି ଷଡ଼ ଗୋସ୍ୱାମୀ ଅଷ୍ଟକ ପାଠ କରିବା, ଷଡ଼ ଗୋସ୍ୱାମୀ ଏସବୁ ବୃନ୍ଦାବନ ସ୍ଥାନ ହେଉଛି, କୁଜତ କୋକିଳ ନାଦ କରୁଥିବେ, କୁ କୁ ନାଦ କରୁଥିବେ, ହଂସ ସାରସ ମୟୂର କେ କେ ସବୁ ଶବ୍ଦ ହେଉଥିବ, ଏଇଭଳି ଭାବରେ ବୃନ୍ଦାବନର କ'ଣ ଇଏ ବୃନ୍ଦାବନର ଶୋଭା। ତେଣୁ ବୃନ୍ଦାବନ ସର୍ବଦା କୋକିଳ ହଂସ ଏବଂ ସାରସ କଳରବରେ ମୁଖର ଏବଂ ମୟୂରପୂର୍ଣ୍ଣ ସ୍ଥାନ ଥିଲା। ଆମର କୃଷ୍ଣ ବଳରାମ ମନ୍ଦିର ଯେଉଁଠାରେ ଅବସ୍ଥିତ, କିଏ ଦେଖିଛନ୍ତି ଇସ୍କନ ଭୁବନେଶ୍ୱର ଇସ୍କନ ଯେଉଁ ବୃନ୍ଦାବନ, ଆମର କୃଷ୍ଣ ବଳରାମ ମନ୍ଦିର ଯେଉଁଠାରେ ଅବସ୍ଥିତ, ସେଠାରେ ସେହି ଧ୍ୱନି ଏବଂ ପରିବେଶ ବର୍ତ୍ତମାନ ବି ସେହିପରି ରହିଛି, ଭଗବାନଙ୍କ ସ୍ଥାନ ସେଥିପାଇଁ ବର୍ତ୍ତମାନ ମଧ୍ୟ ସେହିପରି ରହିଛି। ଯେଉଁମାନେ ସେହି ମନ୍ଦିର ଦର୍ଶନ କରିବାକୁ ଆସନ୍ତି ସେମାନେ ପକ୍ଷୀମାନଙ୍କର କଳରବ ଶୁଣି ପ୍ରସନ୍ନ ହୁଅନ୍ତି, ଯାହାଠାରେ ବର୍ଣ୍ଣନା କରାଯାଇଛି, କୁଜତ କୋକିଳ ହଂସ ସାରସ। ତେଣୁ ଆମର ଗୁରୁଦେବ ମଧ୍ୟ ସେହିଭଳି ଭାବରେ ସ୍ଥାନଟି ନେଇଛନ୍ତି, ଏଠି ମଧ୍ୟ ସେହିଭଳି ଭାବରେ ପକ୍ଷୀମାନଙ୍କର କଳରବ ଶୁଣିବେ ଯେଉଁମାନେ ଆସିବେ। ବିରାଟ ମନ୍ଦିର ହେବ, ଯମୁନା ମହାନଦୀ କୁଲୀନ ତଟରେ ବହୁତ ସୁନ୍ଦର ରମ୍ୟ ସ୍ଥାନ ରହିଛି, ଧ୍ରୁମାକୁଳ ବିଭିନ୍ନ ଗଛ ସବୁ ରହିଛନ୍ତି, କ'ଣ ଆମର ହେଉଛି ରଘୁନନ୍ଦନ ଧାମ, ସବୁ ପ୍ରକାର ବୃକ୍ଷ ସବୁ ରହିଛନ୍ତି, ଫଳ ଫୁଲ ବକ୍ଷରେ ଭର୍ତ୍ତି ହେଇକି ରହିଛନ୍ତି, ଫଳ ଫୁଲ ମଧ୍ୟ ଭର୍ତ୍ତି ହେଇକି ରହୁଛି, ସକାଳେ ଭଗବାନ ସେବାରେ ଲାଗୁଛି, ଫଳ ଭଗବାନ ଦିଆଯାଉଛି, ଫୁଲ ଦିଆଯାଉଛି, ଭଗବାନଙ୍କ ସେବାରେ ସବୁ କିଛି ରହୁଛି, ଏବଂ ଯିଏ ଆସିବେ ସେ ମଧ୍ୟ ମୋହିତ ହେଇକରି ଯିବେ, ମୋହିତ ହେଇଯିବେ। କୁକୁଳ ଇତ୍ୟାଦି ସବୁ ବିଭିନ୍ନ ପକ୍ଷୀମାନଙ୍କର ନାଦ, ଗାଭୀ ଗାଭୀମାନଙ୍କର ହମ୍ବା ଶବ୍ଦ, ଏଇସବୁ ଭଗବାନ ଏଇଟାକୁ ଭଗବାନ ଆନନ୍ଦିତ ହୁଅନ୍ତି ଏଇଥିରେ। ତେଣୁ ଏଠି ଶ୍ରୀଧର ସ୍ୱାମୀ କହୁଛନ୍ତି ଯେ ଶ୍ରୀଧର ସ୍ୱାମୀ କହୁଛନ୍ତି ସ୍ଫୁଟାତ୍କାଳୀ ବିକଶିତ ସ୍ୱର ସବୁ ପଦ୍ମମାନେ ଆହୁରି ବହୁତ ସୁଗନ୍ଧିତ। ସେ ପଦ୍ମ ପଦ୍ମ ସବୁ ପ୍ରକାର ପଦ୍ମ ଏକା ନୁହଁ, ଏକା ପ୍ରକାର ପଦ୍ମ ନୁହଁ, ବହୁତ ସୁଗନ୍ଧିତ ରହିଛି। ସ୍ୱର ଆକୁଳଙ୍କରେ ବ୍ୟାପ୍ତ ଏହିଭଳି ଭାବ ସ୍ଥାନ, ସେ ରମ୍ୟ ସ୍ଥାନ। ସନାତନ ଗୋସ୍ୱାମୀ କହୁଥିଲେ ବୟସ୍ୟା ଇତି ଶୀଘ୍ର ଭୋଜନାର୍ଥମ ସ୍ନେହ ଜନେତି, ବହୁତ ଡେରି ହେଇଗଲାଣି, ସକାଳୁ ଆସିଥିଲେ ଖାଇବେ ବୋଲି ସକାଳୁ ଖାଇକରି ଆସିଥାନ୍ତେ, ମଧ୍ୟାହ୍ନ ହେଇଗଲାଣି, 6 ଘଣ୍ଟା ହେଇଗଲାଣି। ତେଣୁ ଭଗବାନ ତାଙ୍କର ତାଙ୍କର ସ୍ନେହ ମାନେ ଭଗବାନ ଯେତେବେଳେ କହିବେ ହେ ସାଙ୍ଗ ବାଳକମାନେ ମୋତେ ଖାଦ୍ୟ ଗ୍ରହଣ କରିବା, ସେମାନେ କେତେ ଆନନ୍ଦିତ ନ ହେବେ। ଭଗବାନ ତ ସମସ୍ତେ ଆକର୍ଷିତ, ସମସ୍ତେ ଆକର୍ଷିତ ହେଉଛନ୍ତି ଭଗବାନ ଯଦି ତାଙ୍କୁ ଡାକିକି କହିବେ। ଯଦି ଜଣେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି ପ୍ରାଇମ୍ ମିନିଷ୍ଟର ଗୌରମନ ପ୍ରଭୁ, ଗୌରମନ ପ୍ରଭୁ କେତେ ଆନନ୍ଦ ନ ଲାଗିବ, ଜୀବନ ଧନ୍ୟ ହେଇଯିବ ଆମର। ସେଇଭଳି ଭାବରେ ଭଗବାନ ତାଙ୍କୁ ଡାକୁଛନ୍ତି, ବୟସ୍ୟା ସାଙ୍ଗ ବାଳକମାନଙ୍କୁ ସମ୍ବୋଧନ କରି କହୁଛନ୍ତି, ସେମାନେ କେତେ ଆନନ୍ଦିତ ନ ହେଉଥିବେ। ହେ ବୈଶ୍ୟା ଏଠି ଶୀଘ୍ର ଭୋଜନ ଆଠ ଡେରି ହେଇଗଲାଣି, ବର୍ତ୍ତମାନ ଭୋଜନ କରିବା, ଆଉ ଡେରି କରିବା ନାହିଁ, ଡେରି ହେଇଗଲା ଗଲା ହେଇଗଲା। ସ୍ନେହ ଜନୟତି ଯଦବା ସ୍ଫୁଟ ସ୍ୱରଗନ୍ଧ ଧୂପବତ୍ ସୌଗନ୍ଧମ, ଆମେ ଯଦି ଧୂପ ଲଗାଉଛେ ସେଠି ଆଉ ଧୂପ ଦରକାର ନାହିଁ, ସେ ଧୂପବତ୍ ସୁଗନ୍ଧି ଆସୁଛି, ଧୂପବତ୍ ସୌଗନ୍ଧମ। ସନାତନ ଗୋସ୍ୱାମୀ କହୁଛନ୍ତି ଏତେନ ଶରତକାଳ ଲକ୍ଷ୍ୟତେ, ଏଇଥିରୁ ଜଣାପଡ଼ୁଛି ହେଉଛି ଶରତକାଳ। ଏବଂ ଭୋଜନ ପାତ୍ରଙ୍କ ପଦ୍ମପତ୍ର ଅଧିକମ, ପଦ୍ମ ସବୁ ରହିଛି, ପଦ୍ମପତ୍ର ମଧ୍ୟ ରହିଛି, କ'ଣ ପାଇଁ? ଭଗବାନ ଭୋଜନରେ ସାହାଯ୍ୟ କରିବେ, ଭୋଜନ କରିବେ ଭଗବାନ ସାଙ୍ଗ ବାଳକମାନେ। ପଦ୍ମପତ୍ର ନିଜକୁ ଧନ୍ୟ ଭାବୁଥିବ, ଆଜି ମୁଁ ଧନ୍ୟ ହେଇଗଲି, ଭଗବାନ ସେବାରେ ଲାଗିଗଲି, ପଦ୍ମପତ୍ର ଅଧିକମ। ଏବଂ ଶରତ ତାପ ନିବାରଣତଃ ଘନ ବୃକ୍ଷ ଛାୟା, ଶରତ ଋତୁରେ ଯେଉଁ ଖରାବେଳେ ଯେଉଁ ରହିଛି ବହୁତ ଗରମ ହେଉଥିବ, କିନ୍ତୁ ଘନ ବୃକ୍ଷ ଛାଇ ରହିଛି ସବୁ, ଆଉ ସେଠି ସୂର୍ଯ୍ୟ ପ୍ରବେଶ କରୁନାହିଁ, ବହୁତ ଛାଇ ହେଇକି ରହିଛି, ବହୁତ ସୁନ୍ଦର ଲାଗୁଛି ସ୍ଥାନ। ଏଭଳି ରମ୍ୟ ସ୍ଥାନରେ ଭଗବାନ ଭୋଜନ କରିବେ, ସାବଧାନରୁ ସେଠି ଶୁଣିବା ପାଇଁ କହୁଛନ୍ତି ପରୀକ୍ଷିତ ମହାରାଜକୁ, ତେଣୁ ଆମେ ମଧ୍ୟ ସେଇଭଳି ଭାବରେ ସାବଧାନ, ସେ ବହୁତ କଥା ରହିଛି, ଆ ଭିତରେ ବହୁତ ଗୃଢ଼ ତତ୍ତ୍ୱ ସବୁ ରହିଛି। ସାଧାରଣ ଭୋଜନ ଆମେ ଯେମିତି ଖାଦ୍ୟ ଗ୍ରହଣ କରୁ ସେଭଳି ନୁହଁ, ଆମେ ଆପଣ ଭୋଜନ କରିବା, ଭଗବାନ ଭୋଜନ ଲୀଳା ଚାଲିଛି, ଆମେ ମଧ୍ୟ ଭୋଜନ ଲୀଳା କରିବା, କିନ୍ତୁ ଭଗବାନ ଭୋଜନ ହେଉଛି ବିଲକ୍ଷଣ ରହିଛି, ବିଲକ୍ଷଣ ରହିଛି ତା ଦେହରେ। ତେଣୁ ସପ୍ତମ ଶ୍ଳୋକରେ କହୁଛନ୍ତି ଯେ ତେଣୁ ଭଗବାନ କହୁଛନ୍ତି ଛଅ ଶ୍ଳୋକରେ କହୁଛନ୍ତି ଅତ୍ର ଭୋକ୍ତବ୍ୟମ ଅସ୍ମାଭି ଦିବାରୁଢ଼ ବସ୍ୟା ସମୀପେ ପିତୁ ଚରନ୍ତୁ ସନକେଇ ସ୍ତୃଣମ୍। ଭଗବାନ କହୁଛନ୍ତି ହଉ ବୈଶ୍ୟା, ଏଇଭଳି ଭାବେ ତାଙ୍କୁ ସମ୍ବୋଧନ କରି କହୁଛନ୍ତି ଯେ ଅତ୍ର କହିଲେ ସ୍ଥାନର ବର୍ଣ୍ଣନା କଲେ, ବର୍ଣ୍ଣନା କ'ଣ କହିଲେ, ହଉ ଅତିରମ୍ୟ ପୂର୍ଣ୍ଣ ବୈଶ୍ୟା ଏଇଭଳି ସୁନ୍ଦର ସ୍ଥାନ ରହିଛି, ଏଠି ସବୁ ରହିଛି, ତେଣୁ ଆମେ ଅତ୍ର ଏଇଠି ଭୋକ୍ତବ୍ୟମ, ଏଇଠି ଖାଇବାର ଯୋଗ୍ୟ ସ୍ଥାନ ଏଇଟା, ଅତ୍ର ଭୋକ୍ତବ୍ୟମ। ଖାଦ୍ୟ ଯେଉଁ ଗ୍ରହଣ କରାଯିବ ସେ ଯେକୌଣସି ଗୋଟି ଗ୍ରହଣ କରାଯିବ ନାହିଁ, ଏଇଭଳି ଭାବରେ ସୁନ୍ଦର ସ୍ଥାନରେ ଖାଦ୍ୟ ଗ୍ରହଣ କରିବା କଥା, ହେ ଭଗବାନଙ୍କ ପ୍ରସାଦ। ସେଇଭଳି ଭାବରେ ସେଥିପାଇଁ ଡାଇନିଂ ହଲ୍ ରହିଛି, ଡାଇନିଂ ହଲ୍ରେ ଆମେ ପ୍ରସାଦ ପାଇବା, କ'ଣ ଆମେ କୁହାଯାଇଛି ଚତୁର୍ବିଧସି ଭଗବତ ପ୍ରସାଦ ସ୍ୱାଦନ ତୃପ୍ତା ହରିଭକ୍ତ ସନ୍ଧାନ, ଭକ୍ତଙ୍କ ସନ୍ଧ୍ୟାରେ ଖାଦ୍ୟ ଗ୍ରହଣ ତାହାର ମଧ୍ୟ ଅଲଗା ରହିଛି, ମାଧୁର୍ଯ୍ୟ ରହିଛି। ଆମେ ଘରେ ରୁମ୍ରେ ପ୍ରସାଦ ଯାହାର ଅସୁବିଧା ଅଛି ଗଲା କଥା, କିନ୍ତୁ ଭକ୍ତଙ୍କ ସାଙ୍ଗରେ ପ୍ରସାଦ ପାଇଲେ ତାହାର ମହାତ୍ମ୍ୟ ବହୁତ ରହିଛି। ହରିଭକ୍ତ ସଂଘାନ ଏଠି ସବୁ ଭକ୍ତମାନେ ମିଶିକି ଖାଇବେ, ଭକ୍ତମାନ ଭୋଜନ କରିବେ। ତେଣୁ ଅତ୍ର ଭୋକ୍ତବ୍ୟମ୍, ଏଇଠି ଆମେ ଖାଦ୍ୟ ଗ୍ରହଣ କରିବା ଭୋକ୍ତବ୍ୟମ୍। ଅସ୍ମାଭି ଦିବାରୁଢ଼ ଦିବାକର ସୂର୍ଯ୍ୟ ଆରୂଢ଼ ହେଇଗଲାଣି, ମଧ୍ୟାହ୍ନ ସମୟ ହେଇଗଲାଣି। ଦିବାରୁଢ଼ ଅସ୍ମାଭି ଆମେ ବର୍ତ୍ତମାନ ଏଇଠି ଖାଦ୍ୟ ଗ୍ରହଣ କରିବା, ବହୁତ ସୁନ୍ଦର ସ୍ଥାନ ଏଇଟା। କ୍ଷୁଧା ଅର୍ଜିତା, ଆମେ କିନ୍ତୁ କ୍ଷୁଧା ହେଇଗଲାଣି, ଅର୍ଜିତା ଭୋକ ହେଲାଣି। ଯଦି ଛୋଟ ପିଲାମାନେ ତାଙ୍କୁ ଭୋକ ହେଉଥିବ ଯଦି ଖାଇବାକୁ ନଦେବେ ସେମାନେ ବ୍ୟସ୍ତ ହେଇଯିବେ। ଭୋକ ହେଉଥିବ ଖାଇବାକୁ ଧୀରେ 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 ନହେଲେ ବ୍ୟସ୍ତ ହେଇଯିବେ ଏକାଧାରେ ସେମାନେ। ଭଗବାନଙ୍କର ଇଏରେ ସେମାନେ ଭୁଲିଗଲେଣି କ୍ଷୁଧା। ତାଙ୍କର ଅବଶ୍ୟ ଶରୀର ଆମ ଭଳି ନୁହଁ, ସେଇଟା ହେଉଛି ଚିତ୍ ଶରୀର, ତାଙ୍କର କ୍ଷୁଧା ନାହିଁ, ତଥାପି ଲୀଳା କରୁଛନ୍ତି। କ୍ଷୁଧା ଲୀଳା ଆସୁଛି, କ୍ଷୁଧା ଅର୍ଜିତା। କ୍ଷୁଧା ଜଣେ ଯେତେ ଭୋକ ଭୋକ ଲାଗିବ, ଆମେ ଯେଉଁ ଉପବାସ ରହୁଛେ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପବାସ ରହିଲେ କେମିତି ହେଇଯାଉଛେ, ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିଲେ କେମିତି ହେଇଯାଉଛେ। ଅର୍ଜିତା ଏମାନେ କିଛି ଗ୍ରହଣ କରିନାହାନ୍ତି, ତାଙ୍କର କିଛି ବ୍ରତ ଉପବାସ ନାହିଁ, କିନ୍ତୁ ସେଦିନ ଖାଇବେ ବୋଲି ସକାଳେ ଆସିଲେ ବହୁତ ଆରାମରେ ଆନନ୍ଦରେ ଆସିଲେ ଭୋଜନ କରିବେ। କିନ୍ତୁ ଭୋଜନ କରିବା ପାଇଁ ଏସବୁ ଖେଳି 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 ସମୟ ହେଇଗଲା, ପୁଣି ଇଏ ମଧ୍ୟ ଅଘାସରେ ଆସି ପହଞ୍ଚିଗଲା। ଏଇଭଳି ଭାବରେ ମଧ୍ୟାହ୍ନ ହେଇଗଲାଣି, କ୍ଷୁଧାରେ ଅର୍ଜିତ ହେଇଗଲାଣି, କ୍ଷୁଧାରେ ବ୍ୟଥା କ୍ଷୁଧା ବ୍ୟଥା ଆସୁଛି। ପରୀକ୍ଷିତ ମହାରାଜ କହିଲେ ନା, ନୈଶାଚି ଦୁଃଶା କ୍ଷୁମା ତତ୍ତମ ଆଦତେ, କ୍ଷୁଧାଟା ଏଭଳି ବସ୍ତୁ କେହି ସହିପାରିବେ ନାହିଁ। କିନ୍ତୁ ପରୀକ୍ଷିତ ମହାରାଜ ସହି କରୁଥିଲେ କାହିଁକି ନା, ସହି ଯାଉଥିଲେ କାହିଁକି ନା, ଭଗବାନ କଥା କଥା ଅମୃତ ପାଳନ କରୁଥିଲେ। ତେଣୁ ଭଗବାନଙ୍କ ବତ୍ସା ସମୀପେ ଅପପିତୁଆ, ବର୍ତ୍ତମାନ ଯେଉଁ ଆମର ବତ୍ସାମାନେ ରହିଛନ୍ତି ଏମାନଙ୍କୁ ଏଇ ନଦୀ ରହିଛି, ନଦୀରେ ସବୁ ଅପପିତୁଆ, ତାଙ୍କୁ ସବୁ ପାଣି ପିଆଇ ଜଳ ପିଆଇ ଦେବା। ଜଳ ପିଆଇ ଦେଇକରି ଚରନ୍ତୁ ସନକେଇ ତୃଣମ, ବହୁତ ତୃଣ ସବୁ ରହିଛି, ତୃଣ ରାଜ ରହିଛି, ଘାସ ଫାସର ରହିଛି, ତେଣୁ ସେମାନେ ସେଠି ପାଣି ପିଇକିରି ଜଳ ଖରାଟା ରହୁଛି ଟିକେ, ଅବଶ୍ୟ ଛାଇ ହେଲେ ମଧ୍ୟ ତଥାପି ସେମାନେ ଘାସ ଚରନ୍ତୁ, ତାଙ୍କର ଖାଦ୍ୟ ହେଉଛି ଘାସ। ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ସମସ୍ତେ ଯଦି ଅନ୍ନ ଖାଇବେ ତାହେଲେ ଅନ୍ନ ଅଟିବ ନାହିଁ, ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି। ଜୀବ ଜୀବସ୍ୟ ଜୀବନମ, ଗୋଟେ ଜୀବ ଅନ୍ୟ ଜୀବର ଜୀବନ, ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି। ଅସ୍ଥାନି ସହସ୍ଥାନ ଅପାଦାନ ଚତୁଷ୍ପାଦନ ଫର୍ଗୁଣି ତତ୍ର ମହତାଂ, ଜୀବ ଜୀବସ୍ୟ ଜୀବନମ, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଭଗବାନ ଏଭଳି ବ୍ୟବସ୍ଥା କରିଦେଇଛନ୍ତି, ତାଙ୍କ ଭିତରେ ଖାଦ୍ୟ ହେବ, ତାଙ୍କ ଭିତରେ ଖାଦ୍ୟ ହେଇଯିବ, ଜଣେ ଅନ୍ୟ ଜଣଙ୍କର ଖାଦ୍ୟ ହେଇଯିବ, ଜଣେ ମୃତ୍ୟୁବରଣ କଲେ ଅନ୍ୟ ଜଣଙ୍କର ଖାଦ୍ୟ ହେଇଯିବ, ସିଏ ଏଭଳି ଭାବରେ ବ୍ୟବସ୍ଥା କରିଛନ୍ତି ଭଗବାନ। ଭଗବାନଙ୍କ ସୃଷ୍ଟିରେ କୌଣସି ଅପୂର୍ଣ୍ଣତା ନାହିଁ, ପୂର୍ଣ୍ଣ ସିଏ, ସବୁକିଛି ପୂର୍ଣ୍ଣ ରହିଛି, ଅପୂର୍ଣ୍ଣତା ହେଉଛି ଆମର ଦୋଷରୁ। ତେଣୁ ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ଏଠାରେ ତାପରେ କହୁଛନ୍ତି ଭଗବାନ, ସାଙ୍ଗ ବାଳକମାନେ କହୁଛନ୍ତି ଭଗବାନ ଯେତେବେଳେ କହିଲେ ଆଉ ସେମାନେ କ'ଣ କହିବେ, ନା ନା ଏଠି ଖାଇବେନି, ଆମେ ଅନ୍ୟ ଜାଗାରେ କିଛି ଖାଇବେ, ତଥେତି ସାଙ୍ଗ ବାଳ ସମସ୍ତେ ମିଳିତ ସ୍ୱରୂପ ତଥେତି ତଥେତି ଭଗବାନ କହୁଛନ୍ତି, ଭଗବାନ ଅହୋ ଅତି ରମ୍ୟ କୁଲିନମ, ଦେଖିକି ଆନନ୍ଦିତ ହୋଇଯାଉଛନ୍ତି, ସାଙ୍ଗ ବାଳକମାନେ ଆନନ୍ଦିତ ହେବେ ନାହିଁ, ଏ ସ୍ଥାନ ମଧ୍ୟ ସେଇଭଳି ସ୍ୱାଭାବିକ ଭାବେ ରମ୍ୟ ସ୍ଥାନ ରହିଛି, ବୃନ୍ଦାବନ ରମ୍ୟ ସ୍ଥାନ, ଆଉ ଏତେ ସୁନ୍ଦର ସ୍ଥାନ ରହିଛି। ତେଣୁ ସାଙ୍ଗ ବାଳକମାନେ ସମସ୍ତେ ଏକା ସ୍ୱରରେ କହିଲେ ତଥେଦି ତଥେଦି ତଥା ହଉ, ଏଇଭଳି ଭାବ, ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଭାଇ ଠିକ୍ ଅଛି ପ୍ରଭୁ ଠିକ୍ ଅଛି କାହା କିଏ କ'ଣ ତାଙ୍କର ସବୁ ରହିଛି, ତଥେଦି ପାଇତ୍ୱାଭ୍ୟାଭ୍ୟା। ତେଣୁ ସାଙ୍ଗେ ସାଙ୍ଗେ ସମସ୍ତେ ନିଜ ନିଜ ବାଛୁରମାନଙ୍କୁ ନେଇକି ପିଆ ପିଆ ଆରମ୍ଭ କଲେ, ପାଇତ ଆରଭା ବତ୍ସାନ ଆରୁଧ୍ୟ ସ୍ୱାଦବେଳେ, ସବୁ ପିଆଇଲେ ଜଳ ନଦୀ ରହିଛି, କ'ଣ ଛୁଟିଆ ଜାଗା ନା କ'ଣ, ଯେତେ ହଜାର ହଜାର ବତ୍ସା ଏକାଥରେ ଜଳ ପାନ କରିପାରିବେ, ବୃନ୍ଦାବନ ସ୍ଥାନ ଗୋଟେ ବେଲୁନଟେକୁ ବଢ଼ିଯାଉଛି କମିଯାଉଛି, ଭଗବାନଙ୍କ ବୃନ୍ଦାବନର ସ୍ଥାନ ବଢ଼ିପାରିବ ନାହିଁ, ଭଗବାନଙ୍କର ସୃଷ୍ଟିରେ ବେଲୁନ ରବରେ ଏଭଳି ସୃଷ୍ଟି କରିଛନ୍ତି, ତାଙ୍କୁ ଫୁଙ୍କିଦେଲେ ସେ ବଢ଼ିଯାଉଛି ଫୁଲିଯାଉଛି, ଆଉ ଭଗବାନଙ୍କର ସ୍ଥାନ ହେଉଛି ବୃନ୍ଦାବନ ସ୍ଥାନ, ସେ କ'ଣ ଏକ୍ସପ୍ଲାଣ୍ଡ କରିପାରିବ ନାହିଁ ନିଜକୁ, ସିଏ ପ୍ରସାରିତ ହେଇପାରିବ ସଙ୍କୁଚିତ ହେଇପାରିବ, ବୃନ୍ଦାବନ ସ୍ଥାନ ଏଇଭଳି ଭାବରେ। ଷୋଳକୋଶ ଧାମ ହେଉଛି, ଷୋଳକୋଶର ସ୍ଥାନ ହେଉଛି ବୃନ୍ଦାବନ, ଷୋଳକୋଶ ଷୋଳକୋଶ ବୃନ୍ଦାବନ, ଷୋଳକୋଶ କହିଲେ 32 ମାଇଲ, କିନ୍ତୁ ତାର ଭିତରେ ଭାଗବତ ବର୍ଣ୍ଣନା କରାଯାଇଛି। ବ୍ରହ୍ମା ଦେଖିଲେ ତାର ଗୋଟିଏ କୋଣରେ ସବୁ କ'ଣ ସବୁ ବୈକୁଣ୍ଠ ଧାମ ସବୁ ରହିଛି। ବୈକୁଣ୍ଠ ଧାମ ନା ଭୌତିକ ଜଗତ ଧାମ କ'ଣ ଏମିତି ରହିଛି, ସବୁ ସବୁ କିଛି ତା ଭିତରେ ଗୋଟିଏ କୋଣରେ ସବୁ ରହିଛି। ବୈକୁଣ୍ଠ ଧାମ ତ ଅନନ୍ତ ରହିଛି, ଭୌତିକ ଜଗତ ମଧ୍ୟ ଅନନ୍ତ ରହିଛି। ଏଇଭଳି ଭାବେ ଗୋଟିଏ କୋଣରେ ବ୍ରହ୍ମା ବୃନ୍ଦାବନ ଗୋଟିଏ କୋଣରେ ରହିଛି, ବ୍ରହ୍ମା ଦେଖିଲେ ଏ ଶାସ୍ତ୍ର ରହିଛି ବର୍ଣ୍ଣନା କରାଯାଇଛି। ତେଣୁ ହଜାର ହଜାର ବସାମାନେ ତାଙ୍କ ସାଙ୍ଗ ବାଳକମାନେ ନେଇଗଲେ, ଚାଲ ଚାଲ ପାଣି ପିଇବ, ଚାଲ ଚାଲ କହିକି ସେମାନେ ସେ ପାଣି ପିଇବା ଆରମ୍ଭ କରିଦେଲେ। ଖରାବେଳ ହେଇଗଲାଣି, କ'ଣ ଛୋଟିଆ କଥା, ପାଣି ପିଇ ନାହାନ୍ତି, ସକାଳୁ ପାଣି ପିଇକିରି ଆସିଥିଲେ, ଯାହା ପିଇଥିବେ ଆଉ ସେମାନେ ମଧ୍ୟ ପିଇନଥିବେ, ଭୋର ଭୋରୁ ଖାଦ୍ୟ ଖାଇବେ ନାହିଁ, ସାଙ୍ଗ ବାଳକମାନେ ଖାଇବେ ନାହିଁ, ତେଣୁ ଯାହା ବି ହଉ ବର୍ତ୍ତମାନ ସେମାନେ ପାନ କରୁଛନ୍ତି। ଅତ୍ର ଭକ୍ତବ୍ୟମ ବସା ତଥେତି ପାଇଥିବା ଅର୍ଭା ବସା ଆରୁଧ୍ୟ ସାଦବଳେ ସାଦବଳେ କହିଲେ ବହୁତ ଘନ ଘାସ ସବୁ ରହିଛି, ଘନ ଘାସ ରହିଛି, ବୃନ୍ଦାବନ ସ୍ଥାନ କୌଣସିର ଅଭାବ ନାହିଁ, ତେଣୁ ବାଛୁରୀମାନଙ୍କୁ ବାନ୍ଧିଦେଲେ। ବୃକ୍ଷ ବୃକ୍ଷ ବହୁତ ଦ୍ରୁମାକୂଳ କୁହାଯାଇଛି ନା, ବହୁତ ବୃକ୍ଷ ରହିଛି, ବୃକ୍ଷମାନଙ୍କ ପାଇଁ ବାନ୍ଧିଦେଲେ, ଦୌଡ଼ିରେ ବାନ୍ଧିଦେଲେ, ବାନ୍ଧିକିରି ସେମାନେ ଚଢ଼ିବା ପାଇଁ ଆରମ୍ଭ କରିଦେଲେ। ଏବଂ ମୁକ୍ତୁଆ ଶିକ୍ୟାନି ଯେତେବେଳେ ଆସିଥିଲେ, ସକାଳୁ ସକାଳେ ଆସିଥିଲେ ଆମେ କହୁଥିଲେ ବର୍ଣ୍ଣନା କରିଥିଲେ, ସବୁ ଗଛରେ ସବୁ ବାନ୍ଧି ଦେଇଥିଲେ, ତାଙ୍କ ଶିକାକୁ ବାନ୍ଧି ଦେଇଥିଲେ, ଶିକାକୁ ବାନ୍ଧି ଦେଇକି ଖେଳୁଥିଲେ, ଶିକା ଖାଦ୍ୟ ସବୁ ସେଇଠି ରହିଛି। ତେଣୁ ବର୍ତ୍ତମାନ ମୁକ୍ତୁଆ ଶିକ୍ୟାନି ସେ ଗଛରେ ବାନ୍ଧିଥିଲେ, ସେଠୁ ଖୋଲିଲେ ବା ନିଜ ପାଖରେ ଥିଲା ଖୋଲିଲେ, ଏପରି ଭାବେ ଆଚାର୍ଯ୍ୟମାନେ ମୋତେ କହିଛନ୍ତି। ଶିକା ସହିତ ମଧ୍ୟ ସେ ଅବସର ପାଟିର ଭିତରେ ପଶିଯାଇଥିଲେ, କିନ୍ତୁ ଭଗବାନ ସିଏ ବିଷ ଭିତରେ ଥିଲେ ମଧ୍ୟ ସେଇଟା ବିଷାକ୍ତ ହେଲା ନାହିଁ। ସେଥିପାଇଁ ଭଗବାନ ଶବ୍ଦ ପ୍ରଥମେ କୁହାଗଲା, ଭଗବାନ ସବୁ ସାବଧାନର ସହିତ ଶୁଣିବା ପାଇଁ ସେଥିପାଇଁ କୁହାଯାଉଛି, ସାବଧାନ ଜିନିଷ। ତେଣୁ ଖୋଲିକିରି ମୁକ୍ତୁଆ ଶିକ୍ଷାନି ବୁଝୁ ଖାଇବା ପାଇଁ ଆରମ୍ଭ କଲେ। ସମନ ଭଗବତଃ ମୁଦା ସମନ କହିଲେ କ'ଣ, ସମାନ ଭାବରେ ଏକ ସମୟରେ ଖାଇବା ଆରମ୍ଭ କଲା, ଆରମ୍ଭ ହେଲା ସମନ ଭଗବତା ମୁଦା, ପୁଣି ଥରେ ଭଗବତା ଶବ୍ଦ କୁହାଯାଇଛି, ସେଠି କୁହାଗଲା ଭଗବାନ, ପୁଣି ଏଠି କୁହାଯାଉ ଭଗବତା ମୁଦା ଆନନ୍ଦ, ସବୁକିଛି ଆନନ୍ଦମୟ, ଆନନ୍ଦ ମନ ସବୁ ସବୁକିଛି ଆନନ୍ଦ। ତେଣୁ ଏଇ ଯେ ଭଗବାନ ଭୋଜନ ଲୀଳା, ଏହି ଭୋଜନ ଲୀଳାକୁ ବ୍ରହ୍ମା ଦେଖି ଚକିତ ହେଇଗଲେ, ଆଶ୍ଚର୍ଯ୍ୟ ହେଇଗଲେ, ଭଗବତା ସେଥିପାଇଁ କୁହାଗଲା। ଭଗବତା କହିଲେ ଆମେ ଯେଉଁ ଭୋଜନ କରିବା ସେଭଳି ଭୋଜନ ନୁହେଁ, ଏ ଭଗବତା ଭଗବାନ ରହିଛନ୍ତି, ବହୁତ ଐଶ୍ୱର୍ଯ୍ୟ ତା ଭିତରେ ରହିଛି, ସେମାନେ ବହୁତ ଆନନ୍ଦିତ ହେଇକିରି ବର୍ତ୍ତମାନ ବୁଝୁ ବର୍ତ୍ତମାନ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ଏଠି କୁହାଯାଉଛି ସାଦବେଳେ କହିଲେ ହରି ତୃଣେ ଦେଶେ, ବହୁତ ସବୁଜ ଘାସ ସବୁ ରହିଛି, ଦେଖିକିରି ବର୍ଷମାନଙ୍କର ଆନନ୍ଦ ବଢ଼ିଯାଉଛି, ସେମାନେ ଆନନ୍ଦରେ ଭୋଜନ କରୁଛନ୍ତି, ଭଗବାନ ଆନନ୍ଦରେ ଭୋଜନ କରିବେ, ବର୍ଷମାନେ କ'ଣ ଦେଖିକି ରହିଥିବେ ନା କ'ଣ, ବର୍ଷମାନେ ମଧ୍ୟ ଆଗ ଆରମ୍ଭ କରିଦେଲେ ଭୋଜନ, ତାଙ୍କ ପାଇଁ ଆଗ ବ୍ୟବସ୍ଥା କରିଦେଲେ, ଜଳପାନ କଲେ, ସିଏ ସବୁ ବର୍ତ୍ତମାନ ଖାଦ୍ୟ ଗ୍ରହଣ କରୁଛନ୍ତି, ତାଙ୍କର ଖାଦ୍ୟ ଭଗବାନ ରଖିଛନ୍ତି। ତେଣୁ ସନାତନ ଗୋସ୍ୱାମୀ ଏଠି କହୁଛନ୍ତି, ଇଏ ଗୋଟେ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଗୋଟେ ଶ୍ଳୋକଟି ଅଛନ୍ତି, ଏଇ ଶ୍ଳୋକଟି ଆଉ ଗୋଟେ ଏଇ କଥାକୁ ମନେ ସେ କହୁଛନ୍ତି, ବ୍ରହ୍ମା ପ୍ରାର୍ଥନା କରିବେ, ଯାହା ହଉ ଶିକ୍ଷାନି ବୃକ୍ଷାଦୌ ନ୍ୟସ୍ୟ ସ୍ୱୟମେବ ତତ୍ ଉଦରେ ଯଜଉ। ଦଶ ବାରରେ ଏ ଶ୍ଳୋକଟି ଅଛନ୍ତି, ସେ ଯେଉଁ ଆମେ ଯେଉଁ ଶୁଣୁଥିଲେ ନା ପ୍ରଥମେ ବାର ଅଧ୍ୟାୟରେ ଆମେ କହିଥିଲେ, ଏଇଟା ଗଛରେ ବାନ୍ଧି ଦେଇଥିଲେ ତାଙ୍କର ଖାଦ୍ୟ ପୁଡ଼ିଆକୁ, ଶିକାକୁ ବାନ୍ଧି ଦେଇଥିଲେ, ତେଣୁ ବର୍ତ୍ତମାନ କ'ଣ କଲେ ନା ସ୍ୱୟମ୍ଭବ ତ କ'ଣ ଶିକ୍ଷାନି ବୃକ୍ଷାଦୁ ନଶ୍ୟ, ଶିକାମାନଙ୍କୁ ରଖିଥିଲେ ଖାଦ୍ୟ ଜିନିଷକୁ ସେ ବୃକ୍ଷରେ ବାନ୍ଧିକିରି ସ୍ୱୟମ୍ଭବ ତ ଉଦରେ ଯଜଉ, ସେ ଅଘାସୁର ଉଦରରେ ପ୍ରବେଶ କରିଥିଲେ, ଖାଦ୍ୟ ନଥିଲା ତାଙ୍କ ପାଖରେ ସେଥିରେ ନଥିଲା। ତେଣୁ କରତାଡ଼ ଏସବୁ ଆମେ ଶୁଣୁଛେ, ଆଗରୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ବର୍ତ୍ତମାନ ସେ ଗଛରୁ ସବୁ ଖୋଲିଲେ, ତାଙ୍କର ସବୁ ଖାଦ୍ୟ ଖୋଲିକରି ବସି ବସିଗଲେ ଖାଇବା ପାଇଁ। କିଭଳି ବସିଲେ, ଆମର ସମୟ ହେଇଗଲା, ସମୟ ଖାଲି ଶ୍ଳୋକଟି କହିଦେବା, କାଲିକି ଆଲୋଚନା କରିବା ଏ ଶ୍ଳୋକଟି, ଏ ଶ୍ଳୋକଟି ବହୁତ ଗୁରୁତ୍ୱ ତାତ୍ପର୍ଯ୍ୟ ସବୁ ରହିଛି। ଏ ଶ୍ଳୋକଟି କୃଷ୍ଣାସ ବିଶ୍ୱ ପୁରୁଡ଼ାଜି ମଣ୍ଡଳୀ ରଭ୍ୟାନନା ଫୁଲ୍ଲ ଦୁଷୋ ପ୍ରଜାର୍ବକା ସହୋପବିଷ୍ଟା ବିପିନୀ ବିରେଜୋ ଛଦା ଯଥାମ୍ବୋ ରୁହକର୍ଣ୍ଣିକା। ଏଭଳି ଭଗବାନ ଭଜନ ଲୀଳା। ଏ ଲୀଳାଟିକୁ ଆମେ ଆସନ୍ତାକାଲି ବର୍ଣ୍ଣନା କରିବା। ଖାଲି ଶୁଣିଦେଇଥିବା, ଭଗବାନ ମଝିରେ ବସିଛନ୍ତି କର୍ଣ୍ଣିକାୟା, ପଦ୍ମ ଫୁଲ ଯେଉଁ ରହିଛି, ପଦ୍ମ ଫୁଲର ମଝିରେ ଯେଉଁ କର୍ଣ୍ଣିକା ରହିଛି, ସେହିଭଳି ଭାବରେ ଭଗବାନ ରହିଛନ୍ତି ମଝିରେ। ଚାରିପଟେ ସବୁ ବସିଛନ୍ତି ସାଙ୍ଗ ବାଳକମାନେ ହଜାର ହଜାର ସଂଖ୍ୟାରେ। ପ୍ରଥମେ ତାଙ୍କର ଆଠ ଜଣ ମୁଖ୍ୟ ରହିଛନ୍ତି, ଭଗବାନଙ୍କ ଅଷ୍ଟ ସଖା ରହିଛନ୍ତି, ରାଧାରାଣୀଙ୍କର ଅଷ୍ଟ ସଖୀ ରହିଛନ୍ତି। ସେହିଭଳି ଭାବରେ ଅଷ୍ଟ ସଖା ପ୍ରଥମ ଲାଇନ୍ରେ ରହିଲେ, ଗୋଲ୍ରେ ଗୋଲେ ଏକା ରହିଲେ, ସବୁଠି ହିଁ ଭଗବାନ ମୁଖ ଦେଖୁଛନ୍ତି, କିଏ ଭଗବାନ ପିଠି ଦେଖୁନାହାନ୍ତି, ସମସ୍ତେ ଭଗବାନ ମୁଖ ଦେଖୁଛନ୍ତି। ସେଥିପାଇଁ ଭଗବାନ ଶବ୍ଦ ବ୍ୟବହାର କରାଯାଇଛି, ସାବଧାନରେ ସବୁ ଶୁଣିବା ପାଇଁ ସେଥିପାଇଁ କହିଲେ ଭଗବାନ। ସିଏ ସବୁପଟେ ତାଙ୍କର କ'ଣ, ସର୍ବତଃ ପାଣି ପାଦଙ୍କ ସର୍ବତଃ ଶିରୀ ମୁଖୀ ଶିର ମୁଖମ, ସବୁଠାରେ ତାଙ୍କର ପାଣି ରହିଛି, ତାଙ୍କର ହାତ ରହିଛି, ତାଙ୍କର ପାଦ ରହିଛି, ତାଙ୍କ ମୁଖ ରହିଛି, ତାଙ୍କର ମସ୍ତକ ରହିଛି, ସବୁଠି ରହିଛି ତାଙ୍କର ଭଗବାନ ସିଏ। ତେଣୁ ଚାରିପଟେ ବସୁଛନ୍ତି ଏଇଭଳି ଭାବରେ, ଚାରିପଟେ କିଏ ଦେଖୁନାହାନ୍ତି, ମୁଁ ପଛରେ ବସିଛି ବୋଲି ସମସ୍ତେ ଭାବୁଛନ୍ତି ମୁଁ ଆଗରେ ବସିଛି, ସିଏ ପଛରେ ବସିଛି। ଏଇଭଳି ଭାବରେ ଭଗବାନଙ୍କର ଲୀଳା, ବ୍ରହ୍ମା ଦେଖି ମୋହିତ ହେଇଗଲେ। ଏଇଭଳି ଭାବରେ ଆଠ ଜଣ ରହିଲେ, ତା ପଛରେ ସେକେଣ୍ଡ ଲାଇନ୍ରେ ଷୋହଳ ଜଣ, ଥାର୍ଡ ଲାଇନ୍ରେ 32 ଜଣ, ଫୋର୍ଥ ଲାଇନ୍ 64 ଜଣ, ଏଇଭଳି ଭାବରେ ବଢ଼ିଭିଡ଼ିକା ଚାଲିଲା। ହଜାର ହଜାର ବସିଲେ ଆଉ ଖାଦ୍ୟ ଗ୍ରହଣ କରିବେ ଆଉ କ'ଣ। ଏଇଭଳି ଭାବରେ ଆନନ୍ଦ ଚାଲିଛି ଭୁବୁଜେ ଭଗବାନ। ଏ ଶ୍ଳୋକଟି ଆମେ ଆସନ୍ତାକାଲି କହିବା ଆଠ ଶ୍ଳୋକରୁ, ଆମ କଥାରୁ ସମୟ ବିଶ୍ରାମ ଦେବା ଏଠି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌରବ କି ନିତାଇ ଗୋପ୍ରମାନନ୍ଦେ।